ନମସ୍କାର, ମୋ ନାଁ ରଜନୀ ମହାରଣା, ତପୋବନ ବସ୍ତୀ 23 ନମ୍ବର ୱାର୍ଡରୁ କହୁଛି। ଆଜ୍ଞା, ଆମର ପାଣିର ସମସ୍ୟା, ଖାଲି ପାଣି ନୁହଁ, ଡ୍ରେନ୍ ବି ସମସ୍ୟା ଅଛି। ଡ୍ରେନ୍ ବର୍ତ୍ତମାନ ଏବେ ହବାର 10 ମାସ ଖଣ୍ଡେ ହବ, ସେ ତେଣୁକରି ପାଣି ଜମିକି ଯେହେତୁ ନିଷ୍କାସନ ହେଇପାରୁନାହିଁ, ତାଦେହରେ ମଶା ମାଛି ବହୁତ ହଉଛି। ଆଉ ପାଣି ମଧ୍ୟ ଗୋଟେ ସମସ୍ୟା ରହିଲା, ପାଣି ଗୋଟେ ଠିକ ମାତ୍ରା, ସେତେବେଳେ 9ଟାରେ କେତେବେଳେ 10ଟା କେତେବେଳେ 12ଟା ଏମିତି ପାଣି ଆସୁଛି। ପାଣି ଯଦି ଠିକ ମାତ୍ରା ଗୋଟେ ଟାଇମରେ ଆସନ୍ତା, ଆଉ ଟିକେ ଜୋର ବି ଆସନ୍ତା, ଆମେ ବହୁତ ଖୁସି ହୁଅନ୍ତୁ। ଆଉ ଯେହେତୁ ପାଣି ସଫିସିଏଣ୍ଟ ନ ଆସେ, ତ ଅସୁବିଧା ହଉଛି, ଯେହେତୁ ଆମେ ଖଟିକିଆ ଲୋକ, କାମ ବାହାରକୁ ଯାଉଛି କାମ କରିବା ପାଇଁ, ପାଣି ଠିକ ମାତ୍ରା ରଖିପାରୁନୁ, ତେଣୁ ଆସିବାକୁ ପାଣି ମିଳୁନଥାଏ। କିନ୍ତୁ ଟାଇମ ଯଦି ସକାଳ ଗୋଟେ ଟାଇମ ରଖନ୍ତା, କିମ୍ବା 12ଟାରେ ଯଦି ଯଦି ଆସୁଛି ଗୋଟେ ଟାଇମ ଯଦି ସ୍ପିଡ୍ ଆସନ୍ତା, କିମ୍ବା ସେଇ ସମୟରେ ଦୁଇ ଟାଇମ ଉପରଓଳି ମଧ୍ୟ ଦିଅନ୍ତା, ଆମେ ଖୁସି ମଧ୍ୟ ହୁଅନ୍ତୁ।